भुक्तवत्सु तत्सर्वेषु दीनांध कृपणादिषु विष्णुस्तृणनं विद्वान् भुञ्जिता सा बन्धुवि भुक्तवस्तु च सर्वेषु विद्वान्षु विष्णुस्तृणन विद्वान्षु भोजन कराइवा परे ओ सर्वेषु सेठारे उपस्थित समस्ते दीन अत्यंत दरिद्र अंध अंध कृपण जो मैंने ब्राह्मण नुहति आदिशु इत्यादि विष्णु समस्त हृदय विद्यमान श्री विष्णुकर तहा प्रसाद वीणनम प्रसन्नता विधान करी विद्वान यही दर्शन जे हृदय कर भुंजित स्वयं प्रसाद ग्रहण करिवे सह सह बंधु भी बंधु बांधव और आत्मस्वयं सह शुभ अनुवाद सुषमा भक्तिनाथ स्वयं प्रपाद नारायण गजरे सुषमा गौरविंद स्वयं नारायण ओडिया दरिद्र अंध कृपण प्रभृति समस्त को प्रसाद वितरण करेंगे समस्त को विष्णु प्रसाद अर्पण कले विष्णु अत्यंत प्रीत हूँ ताद्रहण कर यज्ञ कथा बंधु बांधव और आत्मसोधन मान स्वयं प्रसाद ग्रहण करेंगे इस प्रकार कौन से भावार्थ नहीं परवर्त श्लोक आम पाठ करवा ये नृत्य दारिद्र गीत स्तुति स्वस्तिवाचक कारये तत्कथा पूजा भगवतो नहम अर्थात प्रतिपद त्रयोदश पर्यंत प्रतिदिन नृत्य गीत वाद्य स्तुतिपाठ स्वस्ति वचन एवं श्रीमद भागवत पाठ द्वारा भगवान को अर्चना करिए इस प्रकार मध्य कौन से भावार्थ नहीं परवर्ती श्लोक 58 एतत्त्वयो वतन्नाम पुरुषाराधनं परम पीतामहेना वीतन्मया ते समुदारुतम अर्थात वयव्रत नामक प्रसिद्ध व्रत द्वारा भगवान का आराधना कराए पितामह ब्रह्मांडरू मुझे तथ्य प्राप्त होती वर्तमान मुहा सविस्तार वर्णना कली अपर श्लोक अंश कहते यद्वं चानेन मांगागे सम्यक् चिह्नेन केशवं आत्मना शुद्धभावेन नियतात्मा भगाद्यं अर्थात हे परम सौभाग्यवती तुम मन को शुद्ध चेतन स्थिर करी यही पयव्रत अनुष्ठान द्वारा अभ्यस्वरूप भगवान केशवं आराधना कर आप षाठी श्लोक देखते पाठ करवा अयं वै सर्वज्ञाख्य सर्वव्रतमिति स्मृतं तपसारमिदं भद्रे ଦାନଚେଶ୍ୱର ତର୍ପଣ ଅର୍ଥାତ୍ ଏହି ପୟବ୍ରତକୁ ସର୍ବଯଜ୍ଞ କୁହାଯାଏ। ଅର୍ଥାତ୍ ଏହି ଯଜ୍ଞାନୁଷ୍ଠାନ ଫଳରେ ସ୍ୱତଃ ଅନ୍ୟ ସମସ୍ତ ଯଜ୍ଞ ଅନୁଷ୍ଠିତ ହୋଇଯାଏ। ଏହା ସମସ୍ତ ଧର୍ମ ଅନୁଷ୍ଠାନ ମଧ୍ୟରେ ସର୍ବଶ୍ରେଷ୍ଠ ଏ ଭଦ୍ରେ ଏହା ସମସ୍ତ ତପସ୍ୟାର ସାର। ଏହା ହିଁ ଦାନ ଏବଂ ଏହା ହିଁ ଭଗବାନଙ୍କ ପ୍ରସନ୍ନତା ବିଧାନର ଉପାୟ ଅଟେ। ଏ ଶ୍ଳୋକର ଆବର୍ତ୍ତରେ ଶ୍ରୀ ଗୋପାଳ ମହାରାଜ କହୁଛନ୍ତି ଯେ ଆରାଧନା ନାମ ସର୍ବେଷାଂ ବିଷ୍ଣୁ ଆରାଧନ ପରମ। ଏହା ପାର୍ବତୀଙ୍କ ପ୍ରତି ଶିବଙ୍କ ଉକ୍ତି ଅଟେ। ଶ୍ରୀ ବିଷ୍ଣୁଙ୍କର ଆରାଧନା ସର୍ବଶ୍ରେଷ୍ଠ ଅଟେ। ଭଗବାନ ଶ୍ରୀ ବିଷ୍ଣୁ କିପରି ଏହି ପୟବ୍ରତ ଅନୁଷ୍ଠାନ ପୂଜିତ ହୁଅନ୍ତି ତାହାଠାରେ ପୂର୍ଣ୍ଣ ରୂପେ ବର୍ଣ୍ଣନା କରାହୋଇଛି। ଜୀବନର ଚରମ ଲକ୍ଷ୍ୟ ହେଉଛି ବର୍ଣ୍ଣାଶ୍ରମ ଧର୍ମ ଅନୁସରଣ ଦ୍ୱାରା ଭଗବାନ ଶ୍ରୀ ବିଷ୍ଣୁଙ୍କର ପ୍ରସନ୍ନତା ବିଧାନ କରିବା। ବୈଦିକ ପ୍ରଥା ଅନୁସାରେ ଚାରି ବର୍ଣ୍ଣ ଏବଂ ଆଶ୍ରମ ବାସୀଙ୍କ କର୍ତ୍ତବ୍ୟ ହେଉଛି ଶ୍ରୀ ବିଷ୍ଣୁଙ୍କର ଆରାଧନା କରିବା। ବିଷ୍ଣୁ ଆରାଧ୍ୟ ପୁଂସା ନାନ୍ୟ କୋଷ କାରଣ ଯୁଗ ଅନୁସାରେ କୃଷ୍ଣ ଭାବନାମୃତ ଆନ୍ଦୋଳନ ମଧ୍ୟ ବିଷ୍ଣୁଙ୍କର ଆରାଧନା ଅଟେ। ପୟପୃତ ଦ୍ୱାରା ବିଷ୍ଣୁଙ୍କୁ ଆରାଧନା କରିବାର ପନ୍ଥା ବହୁ କାଳ ପୂର୍ବେ କାଶ୍ୟପ ମୁନି ତାଙ୍କ ପତ୍ନୀ ଅଦିତିଙ୍କୁ ସ୍ୱର୍ଗଲୋକରେ କହିଥିଲେ ଏବଂ ସେହି ବିଧି ଏହି ପୃଥିବୀରେ ଆଜି ମଧ୍ୟ ପ୍ରଚଳିତ ରହିଛି। ବିଶେଷତଃ ଏହି କଳିଯୁଗରେ କୃଷ୍ଣ ଭାବନାମୃତ ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ସାରା ପୃଥିବୀରେ ହଜାର ହଜାର ବିଷ୍ଣୁ ମନ୍ଦିର ବା ରାଧାକୃଷ୍ଣ ବା ଜଗନ୍ନାଥ ବଳରାମ ସୀତାରାମ ଗୌରମିତା ଆଦି ମନ୍ଦିର ପ୍ରତିଷ୍ଠା କରିବା ଏବଂ ଏହି ସମସ୍ତ ବିଷ୍ଣୁ ମନ୍ଦିରରେ ଭଗବାନଙ୍କର ଆରାଧନା କରିବା। ଏହା ପୟବ୍ରତ ଅନୁଷ୍ଠାନ କରିବା ସଙ୍ଗେ ସମାନ ଅଟେ। ପୟବ୍ରତ ଅନୁଷ୍ଠାନ କରାଯାଏ ଶୁକ୍ଳପକ୍ଷ ପ୍ରତିପଦଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ କିନ୍ତୁ ଆମର କୃଷ୍ଣ ଭଗବାନଙ୍କ ସାଙ୍ଗରେ ପ୍ରତ୍ୟେକ ମନ୍ଦିରରେ ହରେକୃଷ୍ଣ ମହାମନ୍ତ୍ର କୀର୍ତ୍ତନ ଭଗବାନଙ୍କୁ ସୁସ୍ୱାଦୁ ଭୋଗ ନିବେଦନ ଏବଂ ସେହି ପ୍ରସାଦ ବୈଷ୍ଣବ ଓ ଅନ୍ୟ ସମସ୍ତ ମଧ୍ୟରେ ବିତରଣ କରିବା ମାଧ୍ୟମରେ ଦିନ ମଧ୍ୟରେ ଚବିଶ ଘଣ୍ଟା ଶ୍ରୀ ବିଷ୍ଣୁଙ୍କ ଆରାଧନା କରାହେଉଛି। ଏହିସବୁ ବ୍ୟବସ୍ଥା ପ୍ରାମାଣିକ କ୍ରିୟା ଅଟେ ଏବଂ କୃଷ୍ଣ ଭାବନାମୃତ ଆନ୍ଦୋଳନର ସଦସ୍ୟମାନେ ଯଦି ଏହି ପନ୍ଥା ଅନୁସରଣ କରିଚାଲନ୍ତି ତାହେଲେ ସେମାନେ ପୟବ୍ରତ ଅନୁଷ୍ଠାନ କରିବାର ସମାନ ଫଳ ଲାଭ କରିବେ। ଏହିଭଳି ଭାବରେ ଆମେ ଦେଖିବାକୁ ପାଉଛେ ଯେ ଯଜ୍ଞାନୁଷ୍ଠାନ ଦାନ ବ୍ରତ ପାଳନ ତପସ୍ୟା ଇତ୍ୟାଦି ସମସ୍ତ ପବିତ୍ର କର୍ମ କୃଷ୍ଣ ଭାବନାମୃତ ଆନ୍ଦୋଳନର ଅନ୍ତର୍ଭୁକ୍ତ ଅଟେ। ସମସ୍ତ ଯଜ୍ଞର ଉଦ୍ଦେଶ୍ୟ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରସନ୍ନତା ବିଧାନ କରିବା। ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ସୁନିର୍ଦ୍ଦେଶ କଳିଯୁଗରେ ଯେଉଁମାନେ ବୁଦ୍ଧିମାନ ସେମାନେ ସଂକୀର୍ତ୍ତନ ଯଜ୍ଞ ଅନୁଷ୍ଠାନ କରିବେ। ଏସବୁକୁ ଯଥାଯଥ ଭାବେ ବିଚାର କରି ପ୍ରଦତ୍ତ ପନ୍ଥାକୁ ପ୍ରତ୍ୟେକ ଅନୁସରଣ କରିବା ଉଚିତ। ତେଣୁ ଏଇ ଯେଉଁ ପୟବ୍ରତ କାଶ୍ୟପମୁନି କହୁଛନ୍ତି ତାଙ୍କ ପତ୍ନୀ ଅଦିତିଙ୍କୁ ସେଇ ମାନେ ଶେଷ ହୋଇଯାଉଛି। ଏଇ ଶ୍ଳୋକ ଆଉ ଗୋଟିଏ ଦୁଇଟି ଶ୍ଳୋକ ପରେ ସମାପ୍ତ ହେବ ଏହି କଥା। ତେଣୁ ଏହି ପୟବ୍ରତ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି। ଏ କେଉଁଠି ବର୍ଣ୍ଣନା କରାଯାଉଛି ସ୍ୱର୍ଗରେ ସ୍ୱର୍ଗଲୋକରେ କାଶ୍ୟପମୁନିଙ୍କୁ କାଶ୍ୟପମୁନି ଅଦିତିଙ୍କୁ କହୁଛନ୍ତି। କେବେ କହିଛନ୍ତି ନା ଏଇ ଯେଉଁ ସପ୍ତମ ମନୁ ଚାଲିଛି ବୈବସପ୍ତ ମନୁ ତାଙ୍କର ସପ୍ତମ ଯୁଦ୍ଧ ଯୁଗର ସତ୍ୟ ଯୁଗରେ ଏକଥା କୁହାଯାଇଛି। ଭଗବାନ ବାମଦେବ ଆସିବେ ସେ ସମୟରେ। ବର୍ତ୍ତମାନ ଅଠେଇଶତମ କଳି ଚାଲିଛି କିନ୍ତୁ ସପ୍ତମ ସତ୍ୟ ଯୁଗରେ ଏଇ ଘଟଣାଟି ହେଇଥିଲା ଯେଉଁ ସମୟରେ କି ସେତେବେଳେ ବାମଦେବ ଆବିର୍ଭାବ ହେଇନଥିଲେ। ବଳି ମହାରାଜ ସ୍ୱର୍ଗଲୋକକୁ ଆକ୍ରମଣ କରି ସ୍ୱର୍ଗ ଅଧିକାର କରିଦେଇଥିଲେ ସେଥିପାଇଁ ଅଦିତି ମନଦୁଃଖ ରହିଥିଲେ ଯେଉଁଥିପାଇଁ କଶ୍ୟପମୁନି ତାଙ୍କୁ ତାଙ୍କର ଦୁଃଖର ନିବାରଣ ପନ୍ଥା ଏହି ପୟବ୍ରତ ମାଧ୍ୟମରେ ପାଳନ କରିବା ପାଇଁ କହୁଛନ୍ତି। ଏହି ପୟବ୍ରତ ପାଳନ କଲେ ସମସ୍ତେ କିଛି ତାଙ୍କର ଯାହା ମନୋକାମନା ଅଛି ସବୁ ପୂରଣ ହେବ। ତେଣୁ ଇଏ ହେଉଛି ଧର୍ମର ତିନୋଟି ମୁଖ୍ୟ ଅଙ୍ଗ ରହିଛି ଯଜ୍ଞ ଦାନ ତପ। ଏଠି କଶ୍ୟପମୁନି କହୁଛନ୍ତି ଏହି ଯଜ୍ଞ କଲେ ତୁମେ ସମସ୍ତ ଯଜ୍ଞର ଫଳ ପାଇବ, ଏହି ବ୍ରତ କଲେ ତୁମେ ସମସ୍ତ ଯଜ୍ଞର ଫଳ ପାଇବ ଏବଂ ଏହି ବ୍ରତ ସମସ୍ତ ବ୍ରତର ସାର ଏବଂ ଏହି ଯଜ୍ଞ ଏହି ବ୍ରତ ଦ୍ୱାରା ତୁମେ ସମସ୍ତ ଦାନର ଫଳପ୍ରାପ୍ତ ହେବ ଏବଂ ଏହି ବ୍ରତ ଦ୍ୱାରା ତୁମେ ସମସ୍ତ ତପସ୍ୟାର ମଧ୍ୟ ଫଳପ୍ରାପ୍ତ ହେବ। ତେଣୁ ଧର୍ମର ବିଭିନ୍ନ ଅଙ୍ଗ ସବୁ ରହିଛି। ଏ ମୂଳ ଧର୍ମର ଚାରି ପାଦ ରହିଛି। ସତ୍ୟଯୁଗରେ ଧର୍ମର ଚାରି ପାଦ ରହିଥିଲା ହେଉଛି ତପ ଶୌଚ ଦୟା ସତ୍ୟ ଇତିପାଦା କୃତେ କୃତା ଅଧର୍ମ ସେଇ ତ୍ରୟୀ ପଦ୍ମା ସ୍ମୟଂ ସଙ୍ଗମ ମଦସ୍ତ। ଯେତେବେଳେ ପରୀକ୍ଷିତ ମହାରାଜ ଯାଉଛନ୍ତି ତାଙ୍କର ଠିକ ଭାବରେ ରାଜ୍ୟ ଶାସନ ଚାଲିଛି କି ନାହିଁ ଦେଖିବା ପାଇଁ, ସେତେବେଳେ ସେ ସବୁ ଦେଖୁଛନ୍ତି ଗୋଟିଏ ବୃଷବ ଏକ ପାଦରେ ଠିଆ ହେଇଛି ଏବଂ ତାକୁ ଜଣେ ରାଜା ବେଶଧାରୀ ବ୍ୟକ୍ତି ତାଙ୍କୁ ବା ବିଭିନ୍ନ ପ୍ରକାର ଦଣ୍ଡ ପ୍ରଦାନ କରୁଛନ୍ତି। ତେଣୁ ସେଇଥିପାଇଁ ସିଏ ଯେତେବେଳେ ପଚାରିଲେ ବୃଷବଙ୍କୁ ଯେ ତୁମର ଏପରି ଅବସ୍ଥା କିଏ କଲା, ତୁମର ଚାରିପାଦରୁ ତିନିପାଦ କିଏ ନେଇଗଲା, ତୁମକୁ ଏ ଦଣ୍ଡ କାହିଁକି କିଏ ଦେଉଛି, କ'ଣ ପାଇଁ ଦେଉଛନ୍ତି, ଏଇ ସେ ପ୍ରସଙ୍ଗରେ ବୃଷବ ତାଙ୍କୁ କହିଛନ୍ତି ଯେ ପ୍ରକୃତରେ କିଏ ଏଇ ଯେଉଁ ପ୍ରକୃତରେ ଆମେ ଯେଉଁ ଫଳ ଭୋଗ କରୁଛେ ତା ପାଇଁ ବହୁତ ଲୋକ ବହୁତ ପ୍ରକାର କଥା କହୁଛନ୍ତି। କିଏ କହୁଛନ୍ତି ଆମ ଫଳ ଭୋଗରୁ ମୁଁ ଏଇ ଦୋଷ ପ୍ରାପ୍ତ ହେଲି ବା ଏଇ ଫଳ ପ୍ରାପ୍ତ ହେଲି, କିଏ କହୁଛନ୍ତି ମୋର କର୍ମ ଫଳରେ ମୁଁ ଏଇ ଫଳ ପ୍ରାପ୍ତ ହେଇଛି, ଭାଗ୍ୟରୁ ଏଇ କର୍ମ ଫଳ ପ୍ରାପ୍ତ ହେଇଛି। ଏଇଭଳି ଭାବରେ ବିଭିନ୍ନ ଲୋକଙ୍କର ବିଭିନ୍ନ ମତ ଅଛି, ତେଣୁ ଆପଣ ଆପଣଙ୍କର ମତ ନିଜେ କୁହନ୍ତୁ ଚିନ୍ତା କରିବେ। ତେଣୁ ସେଇଠି ପରୀକ୍ଷିତ ମହାରାଜ କହୁଛନ୍ତି ଯେ ପ୍ରକୃତରେ ଆପଣ ହେଉଛନ୍ତି ଧର୍ମ, ଧର୍ମ ବୃଷବରୂପୀ ଧର୍ମ, ଧର୍ମରୂପୀ ଆପଣ ବୃଷବ, ତେଣୁ ଆପଣଙ୍କର ଚାରିପାଦ ସୁରକ୍ଷିତ ଥିଲା ସତ୍ୟଯୁଗରେ। ଏଇ ସତ୍ୟଯୁଗର ବର୍ତ୍ତମାନ ସତ୍ୟଯୁଗର ଘଟଣା, ସତ୍ୟଯୁଗର ଏଇସବୁ ଚାଲିଛି କାର୍ଯ୍ୟକ୍ରମ। ପରୀକ୍ଷିତ ମହାରାଜ କହୁଛନ୍ତି ଯେ ତପ, ଶୌଚ, ଦୟା, ସତ୍ୟ ଏ ଚାରୋଟି ହେଉଛି ଧର୍ମର ଚାରିପାଦ। ତପ, ଶୌଚ, ଦୟା, ସତ୍ୟ ଇତି ପାଦା କୃତେ କୃତା, କୃତେ ମାନେ ସତ୍ୟଯୁଗରେ ଏ ଚାରିପାଦ ଧର୍ମର ସୁରକ୍ଷିତ ଥିଲା। କିନ୍ତୁ ଆସ୍ତେ ଆସ୍ତେ ଯେତେବେଳେ ଧର୍ମର ପରିବର୍ତ୍ତନ ହେଉଛି, ଯୁଗର ପରିବର୍ତ୍ତନ ହେଉଛି, ସେତେବେଳେ ଧର୍ମର ଗ୍ଲାନି ହେଉଛି ଏବଂ ଅଧର୍ମର ଅଭ୍ୟୁତ୍ଥାନ ହେଉଛି। ତେଣୁ ଯୁଗର ପରିବର୍ତ୍ତନରେ ପରୀକ୍ଷିତ ମହାରାଜ କହୁଛନ୍ତି ଅଧର୍ମ ଅଂଶେଇ ତ୍ରୟୀ ଭବି, ଧର୍ମ ନଷ୍ଟ ହେଉଛି ମାନେ ଅଧର୍ମ ସେହି ଅନୁସାରେ ବଢି ବଢିକା ଯାଉଛି। ଅଧର୍ମ ଅଂଶେଇ ତ୍ରୟୀ, ତିନୋଟି ପାଦ ତୁମର ଯେଉଁ ଧର୍ମର ତିନୋଟି ପାଦ ନଷ୍ଟ ହୋଇଯାଇଛି ସେଇଟା ଅଧର୍ମ ଦ୍ୱାରା ହିଁ, ଅଧର୍ମ ଅଂଶ ଦ୍ୱାରା ହିଁ ହେଉଛି। ସେ ଅଧର୍ମ କେମିତି ଆସୁଛି ନା ସ୍ମୟ, ସ୍ମୟ କହିଲେ ଗର୍ବ, ସ୍ମୟ ସଙ୍ଗ କହିଲେ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ମଦ, ମଦ୍ୟପାନ ଯେଉଁ ନିଶା ଦ୍ରବ୍ୟ ସବୁ ରହିଛି, ତେଣୁ ଏଇସବୁ ଦ୍ୱାରା ଧର୍ମର ତିନି ପାଦ ନଷ୍ଟ ହୋଇଗଲାଣି ଏବଂ ଆଉ ଗୋଟିଏ ପାଦ ରହିଛି ଯାହାକି ସତ୍ୟ। ଯେଉଁ ସତ୍ୟପାଦଟାକୁ ବର୍ତ୍ତମାନ କଳି ତାକୁ ମାନେ କଷ୍ଟ ଦେଉଛି ବା ଦଣ୍ଡ ପ୍ରଦାନ କରୁଛି ଦେଉଥିବେ, ଏଇ ସତ୍ୟଟି ମଧ୍ୟ ନଷ୍ଟ ହୋଇଛି। ତେଣୁ କଳିଯୁଗର ଅନ୍ତିମରେ ଆଉ ଧର୍ମର କୌଣସି ସତ୍ତା ନଥିବ। ତେଣୁ ଅଧର୍ମର ଯେଉଁ ଚାରିପାଦ କ'ଣ କ'ଣ ସେଇଟା ଏଇ କହିଲେ ସ୍ମୟ ସଙ୍ଗ ମଦ ଏଇ ତିନୋଟି କଥା କୁହାଯାଉଛି ଏବଂ ଚାରିପାଦ ବିଷୟରେ ପରୀକ୍ଷିତ ମହାରାଜ ଚାରୋଟି ସ୍ଥାନ ପ୍ରଦାନ କରିଛନ୍ତି। ଅଧର୍ମର ଚାରୋଟି ସ୍ଥାନକୁ କଳିଯୁଗ ପ୍ରଦାନ କରିଛନ୍ତି। ଭାଗବତମର ପ୍ରଥମ ସ୍କନ୍ଧ 18 ଅଧ୍ୟାୟରେ ସେ କଥା, 17 ଅଧ୍ୟାୟରେ ସେ କଥା କୁହାଯାଉଛି ଯେ ଅଭ୍ୟର୍ଥିବା ତଥା ତସ୍ମୈ ସ୍ଥାନାଣି କଳେ ଦଦୌ ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନ ଯତ୍ର ଅଧର୍ମ ଚତୁର୍ଭୁଜ। ଦ୍ୟୁତ କ୍ରୀଡ଼ା, ନିଶାଦ୍ରବ୍ୟ, ଅବୈଧ ସ୍ତ୍ରୀ ସଙ୍ଗ ଏବଂ ଜୀବ ହତ୍ୟା ବା ଆମିଷ ଭକ୍ଷଣ ଏଇ ଚାରୋଟି ହେଉଛି ଅଧର୍ମର ଚାରିପାଦ। ତେଣୁ ଏହି ଚାରିପାଦକୁ କଳିଯୁଗର ସ୍ଥାନ ଦିଆଯାଇଛି। ତେଣୁ ଏଠି କହିଯାଉଛି ଯେ ଏ ଯେଉଁ ଧର୍ମର ଯେଉଁ ଚାରିପାଦ ରହିଛି ସେ ଚାରିପାଦର ମୁଖ୍ୟ ହେଉଛି ଯଜ୍ଞ, ଦାନ ଏବଂ ତପ। ଯଜ୍ଞ, ଦାନ, ତପସ୍ୟୈବ ପାବନାନ୍ ମନୀଷିଣାମ୍, ଭାଗବତର ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ସବୁ ତା କହିବେ। ତେଣୁ ଏ ଯେଉଁ ଯଜ୍ଞ, ଯଜ୍ଞ କହିଲେ ସାଧାରଣତଃ ଲୋକମାନଙ୍କର ଧାରଣା ହେଉଛି ଯେ ଅଗ୍ନିରେ ଘୃତ ହେଉଛି ଦେବା, ସେଇଟା ହେଉଛି ପ୍ରକୃତ ଯଜ୍ଞ ବା ଯଜ୍ଞ ବୋଲି ସେମାନେ ସାଧାରଣତଃ ଭାବନ୍ତି। କିନ୍ତୁ ଯଜ୍ଞ ହେଉଛି ବହୁତ ବିଭିନ୍ନ ପ୍ରକାର ଯଜ୍ଞ ରହିଛି। ଭଗବତୀତାର ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଅନ୍ନାତ ଭୂତି ଭୂତାନି ବର୍ଜନାତ ଅନ୍ନ ସମ୍ଭବ, ବର୍ଜନାତ ଅନ୍ନ ସମ୍ଭବ ଯଜ୍ଞ ଭୂତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ର। ମାନବ ଜୀବନର ଯେଉଁ ଆବଶ୍ୟକତା ସେ ହେଉଛି ଅନ୍ନ ଦ୍ୱାରା ସେଟା ପୂରଣ ହେବ ଏବଂ ଅନ୍ନ କେମିତି ଆସିବ ନା ବୃଷ୍ଟି ମାଧ୍ୟମରେ ଅନ୍ନ ସୃଷ୍ଟି ହେବ, ବୃଷ୍ଟି ହେଲେ ଅନ୍ନଟା ଶସ୍ୟ ଉତ୍ପାଦନ ହେବ। ତେଣୁ ଏଇ ବୃଷ୍ଟି କେମିତି ହେବ ନା ଯଜ୍ଞ ବହୁତ ପର୍ଜନ୍ୟ, ଯଜ୍ଞ ମାଧ୍ୟମରେ ଏଇ ପର୍ଜନ୍ୟ ବା ବୃଷ୍ଟି ହେଉଛି। ତେଣୁ ଏଇ ଯଜ୍ଞ କ'ଣ ନା ଯଜ୍ଞ କର୍ମ ସମୁଦ୍ର। ଯଜ୍ଞ କହିଲେ ଅନୁମୋଦିତ କର୍ମକୁ ବୁଝା, ଏ ଯେଉଁ ଭୂତ ହେଉଛି ଦେବା ସେଇଟା ମଧ୍ୟ ଗୋଟେ ଅନୁମୋଦିତ କର୍ମ ଏବଂ ବିଭିନ୍ନ ପ୍ରକାର କର୍ମ ବିଶେଷ ଭାବରେ କର୍ମ ବ୍ରହ୍ମୋଦ୍ଭବ ବିଧି। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଏ କର୍ମ ସବୁ ବ୍ରହ୍ମୋଦ୍ଭବ, বা বেদের এই সব বিষয়ে বর্ণনা করা যায়, বিহিত কর্ম বিষয়ে বর্ণনা করা যাচ্ছে। তেমন এই যে ব্রহ্ম ইয়ে হচ্ছে কিয়ে বা বেদ ইয়ে কৌটু আসছে বা কিয়ে সৃষ্টি করছেন বা কিয়ে রচনা করছেন, ভগবান করছেন ব্রহ্ম অক্ষর সম্ভব, ব্রহ্ম ভগবান ক্ষেত্রে আসছে, ভগবানঙ্কর নিঃশ্বাসর জাত হয়েছে বলে স্মৃতিরে বর্ণনা করা যাইছে, উপনিষদে বর্ণনা করা। অস্য পুরুষস্য নিঃশ্বাসিত বেদ রূপ সাম যদি এই যে বেদ সব আসছে ভগবানঙ্কর নিঃশ্বাস বা ভগবানঙ্কর নাশারু নিঃশ্বাস এই বেদ সব আসছে, এই বেদকে কে রচনা করেনি। আপনারা দেখিবে আমি বিভিন্ন তথাকৃত বর্তমান যে ধর্ম রয়েছে তাদের আমার বৈদিক ধর্ম ছাড়িদেলে অন্য যেত ধর্ম আছে তার গোটে আরম্ভ হয়েছে, মনেকর বুদ্ধ ধর্ম, বুদ্ধ দেব আসলে যীশুখ্রীষ্ণঙ্কর জন্মর পূর্ব 500 বর্ষ পূর্ব সে আসছিল এবং বুদ্ধ দেব আসি বুদ্ধ ধর্ম তৈরি করলে, সেইভাবে ভাবে মুসলমান ধর্ম সে সেইভাবে ভাবে আসলে প্রফেট মহম্মদ আসলে সে মুসলমান ধর্ম আরম্ভ কলে, যীশুখ্রীষ্ট আসলে সে খ্রিস্ট ধর্ম আরম্ভ কলে, এইসব ধর্ম আমি জানিছে আর সৃষ্টি কৌটি, কিন্তু বৈদিক ধর্ম কি কইপারিবেন কেবে সৃষ্টি হল, কারণ এই বৈদিক ধর্ম এই ভৌতিক সৃষ্টি হচ্ছে সেই সময় এ বৈদিক ধর্ম মধ্যে আসুছে, ভগবানকর কর্ম ব্রহ্মবুদ্ধি ব্রহ্মাক্ষর সম্ভব, বেদ ভগবানকর আসুন অক্ষর সম্ভব। তেমন এই যে বেদরে যে সব বিভিন্ন প্রকার কর্ম সব অনুমোদিত কর্ম রয়েছে বা যজ্ঞ সব রয়েছে সে যজ্ঞ অনুসারে সংক্ষেপে ভগবদ্গীতার চতুর্থ অধ্যায়ে ভগবান আউথরে বর্ণনা করছেন যে বিভিন্ন প্রকার যজ্ঞ রয়েছে, দ্রব্য যজ্ঞ, তপযজ্ঞ, যোগযজ্ঞ, তারপরে স্বাধ্যায় জ্ঞান যজ্ঞস্য যথায় সচিন্তবতা, বিভিন্ন প্রকার যজ্ঞ রয়েছে, বিভিন্ন প্রকার যজ্ঞ, দ্রব্য যজ্ঞ রয়েছে, যোগ দ্রবযজ্ঞ, তপ তপস্যা মধ্যে গোটে যজ্ঞ তপযজ্ঞ এবং দ্রবযজ্ঞ তপযজ্ঞ যোগযজ্ঞ যোগ যে আচরণ করছে সে মধ্যে গোটে যজ্ঞ এবং স্বাধ্যায় যে বই অধ্যয়ন করা হচ্ছে বা বেদ পাঠ করা যাচ্ছে সে মধ্যে গোটে যজ্ঞ। এইভাবে ভাবে বিতদা ব্রহ্মমুখে মানে এইভাবে ভাবে অনেক প্রকার যজ্ঞ রয়েছে, দ্রবযজ্ঞ, তপযজ্ঞ, যোগযজ্ঞ, তারপরে স্বাধ্যায় জ্ঞান যজ্ঞ যথা সংস্কৃত যেমানে প্রকৃতরে এই ব্রত আচরণ করছে ধর্ম আচরণ করছেন সেমানে এই বিভাগে বিভিন্ন যজ্ঞ সব করেন এবং ভগবদ্গীতা চতুর্থ অধ্যায়ে বহু প্রকার যজ্ঞ বর্ণনা করে সারা পরে অন্তিমে ভগবান কোন যে এসব এবং বহুবিধ যজ্ঞ বিতদা ব্রাহ্মণ বহু প্রকার যজ্ঞ রয়েছে বা অনুবন্ধিত কর্ম বেদের বর্ণনা করা যাইছে এবং বহুবিধ যজ্ঞ বিতদা ব্রাহ্মণকে কিন্তু কর্মদান বিবিতান সর্বা এবং জ্ঞানতান কিন্তু এসব কর্ম কাণ্ডীয় ধারার রয়েছে যজ্ঞ জয় শ্রী গোবিন্দা শ্রী কৃষ্ণ বলরাম শ্রী জগন্নাথ শ্রী রাধা তারপরে ভগবান সপ্তদশ অধ্যায়ে ভগবান পুনি এই যজ্ঞ দান এবং তপ বিষয়ে পুনঃ বিস্তার ভাবে কইছেন, ভগবান কোছেন ভগবদ্গীতার সপ্তদশ অধ্যায়ে যে আহারাস্তুপি সর্বস্য ত্রিবিধায় ভবতি প্রিয় যজ্ঞ তপ তথা দান তেষাং ভেদ মিমাংসু, তিন প্রকার আহার আছে সেগুলো ভাবে তিন প্রকার যজ্ঞ রয়েছে তপস্যা মধ্যে রয়েছে এবং দান মধ্যে রয়েছে তা বিষয়ে বিস্তার ভাবে ভগবদ্গীতার সপ্তদশ অধ্যায়ে শ্রদ্ধা বিভাগ যোগে ভগবান বর্ণনা করছেন সত্য রজ এবং তম যেহেতু ভৌতিক তিনোটি গুণ রয়েছে সেই তিনিটি আমি যেহেতু এই গুণ ভিতরে রয়েছে আমি যে কর্ম করিবা যজ্ঞ হোক বা দান হোক বা তপস্যা হোক এইসব তিন গুণ ভিতরে করিবা, তেমন যজ্ঞ বিষয়ে তিনোটি গুণ রয়েছে তপস্যা বিষয়ে বিস্তার ভাবে আউথরে তাকে ন প্রকার বর্ণনা করা যাচ্ছে তপস্যা, কারণ আমি যে তপস্যা করছে শরীর দ্বারা তপস্যা করছি করা হচ্ছে মন দ্বারা করা হচ্ছে এবং বাক্য দ্বারা মধ্যে করা হচ্ছে কায় মন বাক্য শরীর বা মন এই তিনোটি জিনিসের তপস্যা করা যাচ্ছে, তেমন এই শরীর যে শারীরিক যে তপস্যা রয়েছে সপ্তদশে বর্ণনা করা যাইছি দেব দ্বিজ গুরু প্রাজ্ঞ পূজন শৌচ মার্জবম ব্রহ্মচর্য মহিষাংশ শারীরিক তপস্যা যে হচ্ছে শারীরিক তপস্যা, ଏ ତପସ୍ୟା ପୁଣି ତିନି ଭାଗରେ ବିଭକ୍ତ, ଗୋଟେ ସତ୍ୱଗୁଣ ତପସ୍ୟା, ଗୋଟେ ରଜଗୁଣ ତପସ୍ୟା ଏବଂ ଗୋଟେ ତମଗୁଣ ତପସ୍ୟା। ତେଣୁ ଶାରୀରିକ ଏବଂ ମାନସିକ ଏବଂ ବାଚିକ ଏ ତିନୋଟି ପ୍ରକାର ଯେଉଁ ତପସ୍ୟା ରହିଛି ସେ ପୁଣି ତିନି ଭାଗରେ ବିଭକ୍ତ ହେଇକିରି ଏମିତି ନଅ ପ୍ରକାର ତପସ୍ୟା ରହିଛି। ଏବଂ ଦାନ ମଧ୍ୟ ସେଭଳି ଭାବରେ ସତ୍ୱଗୁଣର, ରଜଗୁଣର ଏବଂ ତମଗୁଣର ରହିଛି, ଦାନ ରହିଛି। ତେଣୁ ଏ ସମସ୍ତ ଯଜ୍ଞ ଦାନ ତପ ବିଷୟରେ ବର୍ଣ୍ଣନା କରିସାରିଲା ପରେ ଅଷ୍ଟାଦଶ ଅଧ୍ୟାୟରେ ଅର୍ଜୁନ ପ୍ରଶ୍ନ ପଚାରୁଛି। ପ୍ରଭୁପାଦ ମହାରାଜ କହୁଛନ୍ତି ପ୍ରକୃତରେ ଆମର ସପ୍ତଦଶ ଅଧ୍ୟାୟ ଭିତରେ ସବୁକିଛି ଭଗବତ ଗୀତା କୁହାଯାଇଛି। ଅଷ୍ଟାଦଶ ଅଧ୍ୟାୟ ଯେଉଁ କୁହାଯାଉଛି ଏଇଟା ଗୋଟେ ସପ୍ଲିମେଣ୍ଟାରୀ ବା ଏଇଟା ଗୋଟେ ଆଉ ଥରେ ଆଡିସନାଲ କୁହାଯାଉଛି। ସବୁ କଥା କହିସାରିଛନ୍ତି ଭଗବାନ ସପ୍ତଦଶ ଅଧ୍ୟାୟ ଭିତରେ, ସତଟି ଅଧ୍ୟାୟରେ ଭଗବାନ ସବୁକିଛି ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଅଷ୍ଟାଦଶ ଅଧ୍ୟାୟ ଯେଉଁ କୁହାଯାଇଛି ଇଏ ଗୋଟେ ଆଡିସନାଲ, ମାନେ ଆଉ ଥରେ ସେଟା ବହୁତ ଜିନିଷ ପୁନରାବୃତ୍ତି ରହିଛନ୍ତି। ତେଣୁ ଏଇଠି ଅର୍ଜୁନ ପ୍ରଶ୍ନ ପଚାରିବେ ଯେ ସନ୍ୟାସ ମହାବାହୋ ତତ୍ତ୍ୱ ଇଚ୍ଛା ଦେଉଥିଲ ଜାଗସ ଋଷିକେଶ ଉକ୍ତ କେଶ ଉଚ୍ଚ। ସନ୍ୟାସ ଏବଂ ତ୍ୟାଗ ଏସବୁ ଏଇ ତପସ୍ୟା ଭିତରେ ସବୁ ଆସୁଛି। ସନ୍ୟାସ ଭଗବାନ ଦୁଇଟା ଜାଗାରେ ଦୁଇଟି ଶ୍ଳୋକରେ ଭଗବାନ ସନ୍ୟାସ ବିଷୟରେ କହିଛନ୍ତି। ଭଗବତ ଗୀତା ପଞ୍ଚମ ଅଧ୍ୟାୟ ତେର ଶ୍ଳୋକରେ ଭଗବାନ କହୁଛନ୍ତି ଯେ ସର୍ବକର୍ମାଣି ମନସା ସନ୍ୟାସାସ୍ତେ ସୁଖମ ବେଶୀ ନବଦ୍ୱାର ପୁରେ ଦେହି ନୈବ ପୂର୍ବ ମୁଁ ପାର। ସନ୍ୟାସ ପଞ୍ଚମ ଅଧ୍ୟାୟ ତେର ଶ୍ଳୋକରେ ଭଗବାନ କହୁଛନ୍ତି ସନ୍ୟାସ ବିଷୟରେ। ଆମେ ସବୁକିଛି କର୍ମ ଆମ ମନ ଦ୍ୱାରା ହଉ ବା ସର୍ବଦ୍ୱାରା ହଉ ଯାହା ସବୁ ହଉଛି ସର୍ବକର୍ମାଣି ମନସା ସନ୍ୟାସାସ୍ତେ ସୁଖମ ବେଶୀ ନବଦ୍ୱାର ପୁରେ ଦେହି ନୈବ ପୂର୍ବ ମୁଁ ପାର। ଯେଉଁମାନେ ଏଇ ଶରୀର ଏଇ ନଟ ଦ୍ୱାରରେ ସୃଷ୍ଟି ହେଇଛି ନବଦ୍ୱାର ପୁରେ ଦେହି, ତେଣୁ ଏଇ ସବୁକିଛି ଯେଉଁ ଏଇ ଶରୀର ଭିତରେ ଆମେ ଯାହା ସବୁ କର୍ମ କରୁଛେ ସର୍ବକର୍ମାଣି ମାନସ ସନ୍ନ୍ୟାସାସ୍ତେ ସୁଖମ ବେଶୀ, ଯଦି ସେଇଟା ସନ୍ନ୍ୟାସ ଭାବରେ କରାଗଲା ବା ଭଗବାନଙ୍କୁ ଅର୍ପଣ କରାଗଲା ତାହେଲେ ସେ ସୁଖମ ବସି ତାହେଲେ ସେ ଆନନ୍ଦ ରହିବ। ଏବଂ ସେ ଯାହା କଲେ ମଧ୍ୟ ନବଦ୍ୱାରରେ ପୁରେଇ ଦେଇ ନୈବ ପୂର୍ବ ପାର, ସେ ଯାହା କଲେ ମଧ୍ୟ ସେ କିଛି କରୁନି ବୋଲି କୁହାଯିବ। ତାକୁ ବିସ୍ତାର ଭାବରେ କହୁଛି ନୈବ ନୈବ କିଞ୍ଚିତ କରମିତି ଯୁକ୍ତ ମାନିୟତ ତତ୍ତ୍ୱ ପଶ୍ୟନ୍ ଶୁଣନ୍ ସୁଶନ୍ ଦୀର୍ଘନ୍ ଅସନ୍ ଗାଛନ୍ ସୁପନ୍ ଶୋଷନ୍ ପ୍ରଳପନ୍ ବିଶୋଷନ୍ ଗୁଣ ଉନ୍ମିଷନ୍ ନିମିଷନ୍ ଅପି ଇନ୍ଦ୍ରିୟାଣି ଇନ୍ଦ୍ରିୟା କେବ୍ୟ ବର୍ତ୍ତନ୍ତେ ବିଧାର, ସେ ଯାହା କରୁଛି ମଧ୍ୟ ସେ କିଛି କରୁନି। ଏ ପ୍ରସଙ୍ଗରେ ଆମର ଉଦାହରଣ ଦିଆଯାଏ ଯେ ବୃନ୍ଦାବନରେ ଜଣେ ସନ୍ନ୍ୟାସୀ ଥିଲେ ଦୁର୍ବାସନ, ସେ ଆମର ଏ ଯେଉଁ ରାଗୀ ଦୁର୍ବାସନ ସେ ନୁହନ୍ତି ଆଉ ଜଣେ ଦୁର୍ବାସନ, ତେଣୁ ତାଙ୍କୁ ଦେଖିବା ପାଇଁ ଗୋପୀମାନେ ଚାହିଁଲେ ଦେଖିବା ପାଇଁ ଯିବା ପାଇଁ ସନ୍ନ୍ୟାସୀ ପାଖକୁ ଯିବା ପାଇଁ ପସନ୍ଦ କରିବା, ତେଣୁ ସେ କେମିତି ଯିବେ ଚିନ୍ତା କରୁଛନ୍ତି। ସେ ଯମୁନା ନଦୀର ଆରପଟେ ଅଛନ୍ତି, ତେଣୁ ସେ ଭଗବାନ କୃଷ୍ଣ ପାଖକୁ ଯାଇ ପଚାରୁଛନ୍ତି ଯେ ଆମେ ଟିକେ ଯିବୁ ନଦୀର ଆରପଟକୁ, ଆପଣ ଟିକେ ଆମକୁ ବ୍ୟବସ୍ଥା କରିଦିଅନ୍ତୁ। ସେ କହିଲେ ତମେ ଗୋଟିଏ ମନ୍ତ୍ର ଉଚ୍ଚାରଣ କରିବ, ଯେଉଁ ମନ୍ତ୍ର ଉଚ୍ଚାରଣ କରିକି ତମେ ଯମୁନା ନଦୀ ବହୁତ ସହଜ ପାର ହେଇଯିବ। ସେ ମନ୍ତ୍ର କ'ଣ ନା କୃଷ୍ଣ ନିତ୍ୟ ବ୍ରହ୍ମଚାରୀ, କୃଷ୍ଣ ନିତ୍ୟ ବ୍ରହ୍ମଚାରୀ, ଏଇ ମନ୍ତ୍ରଟି ତମେ ଉଚ୍ଚାରଣ କଲେ ଯମୁନା ନଦୀ ତମେ ବାଟ ଛାଡ଼ିଦେବ। ତେଣୁ ଗୋପୀମାନେ ସେଇ ମନ୍ତ୍ର ଉଚ୍ଚାରଣ କରିକି ଗଲାବେଳକୁ ଯମୁନା ନଦୀ ବାଟ ଛାଡ଼ିଦେଲେ ଏବଂ ସେ ପାର ହେଇକି ପଳେଇଲା। ତାପରେ ସେଠି ସନ୍ନ୍ୟାସୀମାନଙ୍କ ଦେବାକୁ ନେଇଛନ୍ତି ବହୁତ ପ୍ରକାର ଖାଦ୍ୟ ପଦାର୍ଥ ନେଇଛନ୍ତି, ସବୁ ସବୁ ଖାଦ୍ୟ ପାନୀୟ ସବୁ ନେଇଛନ୍ତି ତାଙ୍କ ଯାଇଛନ୍ତି। ତେଣୁ ତାଙ୍କୁ ପ୍ରଣାମ କରି ତାଙ୍କୁ ଏସବୁ ଖାଦ୍ୟ ନିବେଦନ କରିଛନ୍ତି। ସେ ଦୁର୍ବାସନ ମଧ୍ୟ ସବୁ ଖାଦ୍ୟ ପାନୀୟ ସବୁ ଗ୍ରହଣ କରିସାରିଲା ପରେ ସେ ତୃପ୍ତ ହେଇକି ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ତାପରେ ସେମାନେ ଯେତେବେଳେ ଫେରିବାକୁ ଆସୁଛନ୍ତି ସେତେବେଳେ ସେ କହୁଛନ୍ତି ଆମେ ଯେଉଁ ଫେରିବୁ ଆମକୁ କେମିତି ଗୋଟେ ମନ୍ତ୍ର ଦିଅନ୍ତୁ ଯାହାଫଳରେ କି ଆମେ ଜଗନ୍ନାଥ ନଦୀ ପାରୁ। ତେଣୁ ସେ କହୁଛନ୍ତି ତମେ ଏଇ ମନ୍ତ୍ରଟି ଉଚ୍ଚାରଣ କଲେ ଜଗନ୍ନାଥ ନଦୀ ବାଟ ବାଟ ଦେଇଦେବେ। କ'ଣ ସେ ମନ୍ତ୍ର ନା ଦୁର୍ବାସା ନିତ୍ୟ ଅନା ନିରାହାର, ଅର୍ଥାତ୍ ଦୁର୍ବାସା କିଛି ଖାଉ ନାହାନ୍ତି କିଛି ଖାଉ। ତେଣୁ ସେ ସେଇ ମନ୍ତ୍ର ପାଠ କରିକି ଆସିଲେ ଗୋପୀମାନେ ସେତେବେଳେ ଯମୁନା ନଦୀ ତାଙ୍କୁ ବାଟ ଛାଡ଼ିଲେ। ତେଣୁ ଗୋପୀମାନେ ଆସିଲେ ହେଉଛନ୍ତି ଯେ ଭଗବାନ ତ ଏତେ 16,108 ରାଣୀ ଗ୍ରହଣ କରିଛନ୍ତି, ଗୃହସ୍ଥ ଜୀବନଯାପନ କରୁଛନ୍ତି ଦ୍ୱାରକାରେ, ପୁଣି ସେ କେମିତି ନିତ୍ୟ ବ୍ରହ୍ମଚାରୀ, ପୁଣି ଦୁର୍ବାସା ମୁନି ସେ ତ ଏତେ ଖାଦ୍ୟ ଆମେ ଦେଖୁ ସବୁ ଗ୍ରହଣ କଲା ଆମ ଆଖ୍ୟାରେ, ପୁଣି ସେ କେମିତି ନିରାହାରି ହେଲେ କିଛି ଖାଉନାହାନ୍ତି। ଇଏ ହେଉଛି ତତ୍ତ୍ଵ ପଞ୍ଚମଧ୍ୟରେ ସେଟା କୁହାଯାଇଛି ନୈବ କିଞ୍ଚିତ କରମିତି ଯୁକ୍ତ ମନ୍ୟ ଏକ ତତ୍ତ୍ୱବିତ୍, ଯେଉଁମାନେ ତତ୍ତ୍ୱବିତ୍ ଯେଉଁମାନେ ଭଗବାନ ସହ ଯୁକ୍ତ ହେଇଛନ୍ତି ସେମାନେ ନିଜେ କିଛି କରୁଛନ୍ତି ବୋଲି ସେମାନେ ଭାବନ୍ତି। ସେମାନେ ନୈବ କିଞ୍ଚିତ କରନ୍ତି ଯୁକ୍ତ ମାନିଏ ତ ପଶ୍ୟନ୍, ସେମାନେ ଦେଖିଲେ ମଧ୍ୟ କିଛି ଦେଖୁନାହାନ୍ତି, ଶୁଣନ୍ ଶୁଣିଲେ ମଧ୍ୟ ସେମାନେ କିଛି ଶୁଣୁନାହାନ୍ତି, ଏଭଳି ଭାବରେ ଯାହା କଲେ ମଧ୍ୟ ସେମାନେ କିଛି କରୁନାହାନ୍ତି। ତେଣୁକି ସନ୍ନ୍ୟାସ ବିଷୟରେ ପଞ୍ଚମଧ୍ୟାୟ ଦୁଇ ଶ୍ଳୋକରେ ଭଗବାନ କହିଛନ୍ତି ସନ୍ନ୍ୟାସ। ପୁଣି ଦ୍ୱାଦଶ ଅଧ୍ୟାୟର ଏଗାର ଶ୍ଳୋକରେ ମଧ୍ୟ ଭଗବାନ କହିଛନ୍ତି ସନ୍ନ୍ୟାସ ବିଷୟରେ ଯେ ଅତ୍ୟହିତ ଦ୍ରବ୍ୟ ସପ୍ତୋଷୀ କର୍ତ୍ତୁମ ଯୋଗମାସିତ ସର୍ବକର୍ମ ପ୍ରତ୍ୟାଗ, ଏଇଟା ଏ ତ୍ୟାଗ ବିଷୟରେ କୁହାଯାଉଛି। ସନ୍ନ୍ୟାସ ବିଷୟରେ ଆଉ ଗୋଟେ ଜାଗାରେ କହିଛନ୍ତି ନବମ ଅଧ୍ୟାୟ ଅଠେଇଶ ଶ୍ଳୋକରେ କହିଛନ୍ତି ଶୁଭ ଅଶୁଭ ଫଳରେ ଶୁଭ ଅଶୁଭ କର୍ମରେ ମୁଖ୍ୟ ସେ କର୍ମବନ୍ଧ ନେଇ ସନ୍ନ୍ୟାସ ଯୋଗଯୁକ୍ତ ଆତ୍ମା ବିମୁକ୍ତ ମା ଉପାସ। ଶୁଭ ଅଶୁଭ ଫଳରେ ମୁଖ୍ୟ ସେ କର୍ମବନ୍ଧ ନେଇ ସନ୍ନ୍ୟାସ ଯୋଗଯୁକ୍ତ ଆତ୍ମା ବିମୁକ୍ତ ମା ଉପାସ। ଦ୍ୱାଦଶ ଅଧ୍ୟାୟରେ ହେଉଛି ଭକ୍ତି ଯୋଗ। ଭକ୍ତିର ଚାରୋଟି ଅଲ୍ଟରନେଟିଭ ଭଗବାନ ଦେଇଛନ୍ତି, ଚାରୋଟି ବିକଳ୍ପ ଭଗବାନ ଦେଇଛନ୍ତି। ଶ୍ରେଷ୍ଠ ଭକ୍ତି କୋଉଟା ନା ଭଗବତ ଗୀତାର ବାର ଅଧ୍ୟାୟ ଆଠ ଶ୍ଳୋକରେ ଭଗବାନ କହୁଛନ୍ତି ଯେ ମୟି ଏବ ମହା ଅଧସ୍ତ ମୟି ବୁଦ୍ଧି ନିବେଶ ନିବେଶୀ ଶେଷ ମୟି ଏବ ଅତ ଉର୍ଦ୍ଧ ନ ସଂଶୟ। ମନ ଏବଂ ବୁଦ୍ଧି ଯଦି ଆମେ ଭଗବାନ ପାଖରେ ଅର୍ପଣ କରିପାରିଲେ ତାହେଲେ ସେଇଟା ହେଉଛି ଶ୍ରେଷ୍ଠ ଭକ୍ତି। ଏଥିରେ ଆଉ କୌଣସି ଅତ ଉର୍ଦ୍ଧ ଆଠରେ ଉର୍ଦ୍ଧରେ ଆଉ କିଛି ନାହିଁ, ଏଥିରେ ଶସ୍ୟ କରିବାର କିଛି ନାହିଁ। ମୟି ଏବଂ ମହା ଅଧସ୍ତ ମୟି ବୁଦ୍ଧି ନିବେଶୟ ନିବେଶୀ ଶେଷ ମୟି ଏବ ଅତ ଉର୍ଦ୍ଧ ନ ସଂଶୟ, ଆଉ ଆଠରେ ଉର୍ଦ୍ଧ କିଛି ନାହିଁ, ଏଇଟା ହେଉଛି ଶ୍ରେଷ୍ଠ ଭକ୍ତି। କିନ୍ତୁ ଏ ଶ୍ରେଷ୍ଠ ଭକ୍ତି ସମସ୍ତେ କରିପାରିବେନି। ତେଣୁ ଭଗବାନ କହୁଛନ୍ତି ଯେ ଅଥ ଚିତନ ସମାଧାତ ନ ସାକୁଶୀ ମୟି ସ୍ଥିର ଅଭ୍ୟାସ ଯୋଗେଣ ତାକୁ ମାମି ଛାତୁ ଜଣାଇବ। ଯଦି ସମସ୍ତେ ଏଇ ଶ୍ରେଷ୍ଠ ଭକ୍ତିଟାକୁ ଆଚରଣ କରିପାରିବେନି ତେଣୁ ଭଗବାନ ବିକଳ୍ପ ଦେଉଛନ୍ତି ଅଥ ଚିତନ ସମାଧାତ। ଆମେ ମନକୁ ଭଗବାନ ପାଖରେ ଅର୍ପଣ କରିବା ଭଗବାନ ମନରେ ସବୁବେଳେ ଚିନ୍ତା କରିବା ଏତେ ସହଜ ଜିନିଷ ନୁହେଁ। ତେଣୁ ଭଗବାନ କହୁଛନ୍ତି ଠିକ ଅଛି ତମେ ଯଦି ନ କରିପାରୁଛ ଅଥ ଚିତନ ସମାଧାତ ନ ସ୍ୱପ୍ନସି ତମେ କରିପାରୁନ ତାହେଲେ କିଛି ଚିନ୍ତା କରିବାର ନାହିଁ, ଅଭ୍ୟାସ ଯୋଗାଇବ ତୋତେ ମାନି ଅଭ୍ୟାସ କର। ଭଗବାନ ଅର୍ଜୁନ କହିଲେ ଯେ ଭଗବାନ ଆପଣ ଭାଇ ପ୍ରଭୁ ମନକୁ ମନ ଏତେ ଚଞ୍ଚଳ ଚଞ୍ଚଳ ନେଇ ମନ କୃଷ୍ଣ ପ୍ରମାଦ ବଳବ ଦୃଢ଼ ଦଶାହନ ନିର୍ଗମ ମାନେ ବାୟୁ ତାକୁ କଣ୍ଟ୍ରୋଲ କରିବା ବାୟୁ ଭଳି ବାୟୁ ଜୀବନ ନେଇ ନିୟନ୍ତ୍ରଣ କରିବା ଯେଉଁ ଭାବରେ କଷ୍ଟକର ବା ସମ୍ଭବ ନୁହଁ ସେଇଭଳି ଭାବରେ ମୋତେ ମନକୁ କଷ୍ଟ ନିଗ୍ରହ କରିବା ଆଉ ମନକୁ ନିୟନ୍ତ୍ରଣ କରିବା ସେଭଳି ଲାଗୁଛି। ଭଗବାନ କହିଲେ ଅବଶ୍ୟ ସେଟା ଠିକ କଥା ଅସଂଶୟ ମଙ୍ଗଳ ମନ ଦୁର୍ନିଗ୍ରହ ଚଳ କିନ୍ତୁ ଅଭ୍ୟାସ ଯୋଗାଇ ତାକୁ ମାନିଛ ସେଠି ମଧ୍ୟ ସେ ଭଗବାନ ଅଭ୍ୟାସ କଥା କହିଛନ୍ତି। ଏଇଟା ଯଦି ଅସମ୍ଭବ କିନ୍ତୁ ସମ୍ଭବ ହେଇପାରିବ ଅଭ୍ୟାସ କଲେ ସବୁ ସମ୍ଭବ ହେଇପାରିବ। ତେଣୁ ଭଗବାନ ଭଗବତ୍ର ସଦା ନବମ ଶ୍ଳୋକ ମଧ୍ୟ ସେଟା କହୁଛନ୍ତି ଯେ ଅଥ ଚିତ୍ତ ସମାଧାନ ତୁ ନ ସ୍ୱପ୍ନସି ମୟି ସ୍ଥିର ଅଭ୍ୟାସ ଯୋଗେନ ତତ୍ ମାମିଚ୍ଛା। ଯଦି ତମେ ମନକୁ ବା ବୁଦ୍ଧିକୁ ମୋ ପାଖରେ ଅର୍ପଣ କରିପାରୁନ ତାହେଲେ ତମେ ଅଭ୍ୟାସ କର। ହରେ କୃଷ୍ଣ 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 ହରେ 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 ରାମ 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 ହରେ, ଇଏ ଅଭ୍ୟାସ। ମନକୁ ବୁଦ୍ଧିକୁ ଭଗବାନ ପାଖରେ ଲଗେଇବା ପାଇଁ ଇଏ ହେଉଛି ଅଭ୍ୟାସ ଜପ କରିବା। ଯୋଉ ରହିଛି ସଂଖ୍ୟା ପୂର୍ବକ ନାମ ଗାନ ନତିମ, ଏଠି ଗାନ ନତିମ କଥା କୁହାଯାଇଛି, ବାଦିତ୍ର୍ୟ କଥା କୁହାଯାଉଛି, ଗାନ ବଜାଇବା ସଙ୍ଗୀତ ଗାନ କରିବା ବାଦ୍ୟ ବଜାଇବା ନୃତ୍ୟ କରିବା ଏସବୁ ଏଇ ଅଙ୍ଗ ଏଇ ଭଗବାନ ବିଷ୍ଣୁଙ୍କ ଆରାଧନାର ଏସବୁ ଅଙ୍ଗ। ତେଣୁ ସଂଖ୍ୟା ପୂର୍ବକ ନାମ ଏତିକି ସଂଖ୍ୟାକୁ ମୁଁ ନିଶ୍ଚିତ ଭାବରେ ଇଏ ହେଉଛି ଅଭ୍ୟାସ। ତେଣୁ ମହାପ୍ରଭୁ କହିଥିଲେ ଲକ୍ଷେ ନାମ ନେବା ପାଇଁ କିନ୍ତୁ ପ୍ରଭୁପାଦ ମହାରାଜ କାଳର ଅନୁସାରେ ସେଟାକୁ ବର୍ତ୍ତମାନ ଷୋଳମାଳା କରିଛନ୍ତି। ତେଣୁ ଇଏ ଅଭ୍ୟାସ ଅଭ୍ୟାସ ନିଶ୍ଚିତ ଭାବରେ ଏଇଟାକୁ କରିବାକୁ ପଡ଼ିବ, ଇଏ ଗୋଟେ ଅଭ୍ୟାସ। ତେଣୁ ଭଗବାନ କହୁଛନ୍ତି ଯଦି ତମେ ମନ ବୁଦ୍ଧିକୁ ମୋ ପାଖରେ ରଖିବା ଅର୍ପଣ କରିବାଟା ସମ୍ଭବ ହେଉନି ତାହେଲେ ତମେ ଅଭ୍ୟାସ କର। ଅଥ ଚିତ୍ତାଙ୍କ ସମାଧାନ ତୁମ ନ ସ୍ୱପ୍ନସି ମୈତ୍ରମ ଅଭ୍ୟାସ ଯୋଗେନ ତ ତମ ଆମେ ଇଚ୍ଛା ସେଥିପାଇଁ ଇଚ୍ଛା କର ଅଭ୍ୟାସ କରିବା ପାଇଁ ଚେଷ୍ଟା କର। କିନ୍ତୁ ଅଭ୍ୟାସ ମଧ୍ୟ ସମସ୍ତେ କରିପାରିବେନି। ତେଣୁ ଭଗବାନ କହୁଛନ୍ତି ତୃତୀୟ ବିକଳ୍ପ ଦେଉଛନ୍ତି ଅତିହିତ ଦ୍ରବ୍ୟ ସପ୍ତୋଷୀ ନା ଆପୂର୍ବୀ କହିଲେ ମାନେ ଅଭ୍ୟାସ ଯୋଗେନ ତ ତମ ଆମେ ଇଚ୍ଛା ଶୁଣ ଅଭ୍ୟାସ ବି ଅସମର୍ଥସି ଅଭ୍ୟାସ କରିବା ପାଇଁ ମଧ୍ୟ ଆମେ ସମର୍ଥ ହେଉନି ତଥାପି ଭଗବାନ କୃପା କରି କହୁଛନ୍ତି ତାହେଲେ ଠିକ ଅଛି ତମେ ଅଭ୍ୟାସ ବି ଅସମର୍ଥ ଅଛି ମତ କର୍ମ ପରମ ହୁଅ ମୋର ମୋ ପାଇଁ କର୍ମ କର ମତ କର୍ମ ପରମ ହୁଅ ମଦର୍ଥମ ବି କର୍ମାଣୀ ପୂର୍ବ ସିଦ୍ଧି ମହାପ୍ରଭୁ କ୍ଷେତ୍ରରେ ମଧ୍ୟ ତମେ ସିଦ୍ଧି ପ୍ରାପ୍ତ ହୋଇପାରିବ ମୋ ପାଇଁ କର୍ମ କର।
ଯେମିତି ବଗିଚା କରୁଛନ୍ତି, ଫୁଲ ଗଛ ସବୁ ଲଗା ହଉଛି, ସେ ଫୁଲକୁ ଭଗବାନ ପାଖରେ ଭଗବାନ ଲଗା, ଇଏ ହଉଛି ମତ କର୍ମ। ଖାଦ୍ୟ ଗ୍ରହଣ କରୁଛନ୍ତି ସମସ୍ତେ, ସେ ଖାଦ୍ୟକୁ ଭଗବାନ ପାଖରେ ଯାଉଛି, କିନ୍ତୁ ଏଇଟା ମଧ୍ୟ ସମସ୍ତେ କରିପାରିବେନି। ଏ ତୃତୀୟ ଅର୍ଜୁନଟି ମଧ୍ୟ ଅର୍ଜୁନ ପାଖରେ ପ୍ରଭୁ ଏଇଟା ମଧ୍ୟ ସମସ୍ତେ କରିପାରିବେନି। କାରଣ ଠିକ ଅଛି, ଅତିହିତ ଦେବତା ସପ୍ତୋଷୀ କର୍ତ୍ତୁମ ଜନ୍ମାସିତ ସର୍ବକର୍ମ ଫଳ ତ୍ୟାଗ ତତ୍ପୂର୍ତ୍ତତା। ଏ ଚତୁର୍ଥ ଅଲ୍ଟରନେଟିଭ ବା ଚତୁର୍ଥ ଉତ୍ତର ଗ୍ରହଣ କରୁଛନ୍ତି। ମାନେ ଆଉ ଗୋଟେ କଥା କହିଦେବି, ମୁଁ ତ୍ୟାଗ ବିଷୟରେ କହିଦେବି। ପ୍ରକୃତରେ ସନ୍ୟାସ ବିଷୟରେ ଦୁଇଟା ଜାଗାରେ କୁହାଯାଇଛି, ଗୋଟେ ହେଉଛି ପଞ୍ଚମ ଅଧ୍ୟାୟ 1300 ଏବଂ ନବମ ଅଧ୍ୟାୟ 2800 ସେଇଟା କୁହାଯାଇଛି। ନବମ ଅଧ୍ୟାୟ 2800 ଭଗବାନ କହିଛନ୍ତି ଯେ ଶୁଭାଶୁଭ ଫଳେଇବ କର୍ମ ସେ ମୁଖ୍ୟ ସେ କର୍ମ ମନ୍ଧନୀ ସନ୍ୟାସ ଯୋଗଯୁକ୍ତ ଆତ୍ମା ବିମୁକ୍ତ ମହାପ୍ରସ। ସନ୍ୟାସ ଦୁଇ ଜାଗାରେ କୁହାଯାଇଛି ଏବଂ ତ୍ୟାଗ ମଧ୍ୟ ଦୁଇ ଜାଗାରେ କୁହାଯାଇଛି। ଏଇଟା ହେଉଛି ଦ୍ୱାଦଶ ଅଧ୍ୟାୟ 1100 ତ୍ୟାଗ କଥା କୁହାଯାଇଛି। ସର୍ବକର୍ମ ଫଳ ତ୍ୟାଗ ତତ୍ପୂର୍ତ୍ତତା। ତମେ ଯଦି ମୋ ପାଖରେ ମନ ବୁଦ୍ଧିକୁ ସ୍ଥିର ନ କରିପାରିଲ, ଏଇଟା ହେଉଛି ଶ୍ରେଷ୍ଠ ଭକ୍ତି। ଏଇଟା ଯଦି ନ କରିପାରିଲ, ତାହେଲେ ଦ୍ୱିତୀୟ ବା ଦ୍ୱିତୀୟ ବିକଳ୍ପ ହେଉଛି ତମେ ଅଭ୍ୟାସ କର। କିନ୍ତୁ ସେଇଟା ଯଦି ନ କରିପାରୁଛ, ତୃତୀୟ ବିକଳ୍ପ ହେଉଛି ତମେ ମୋ ପାଇଁ କର୍ମ କର। କିନ୍ତୁ ସେଇଟା ଯଦି ନ କରିପାରୁଛ, ତାହେଲେ ତମେ ସର୍ବକର୍ମ ଫଳ ତ୍ୟାଗ, ସବୁକିଛି ତ୍ୟାଗ କର, ମୋ ପାଇଁ ସବୁକିଛି ତ୍ୟାଗ କର, ତଥାପୁରୁଷତା ଦେବା। ତେଣୁ ଶ୍ରେୟଣୀ ଜ୍ଞାନ ଅଭ୍ୟାସ ଜ୍ଞାନ ଧ୍ୟାନ ବିଶେଷ ଧ୍ୟାନ କର୍ମ ଫଳ ତ୍ୟାଗ ତ୍ୟାଗ ଶାନ୍ତି ଆଣ କର। ତ୍ୟାଗ କଲେ ଜଣେ ଶାନ୍ତି ପୂର୍ଣ୍ଣ ଶାନ୍ତି ବା ସୁଖ ପ୍ରାପ୍ତ ହୋଇପାରିବ। ତେଣୁ ପୁଣି ଭଗବାନ ଆଉ ଗୋଟେ କଥା କହିଛନ୍ତି ତ୍ୟାଗ ବିଷୟରେ, ସେଟା ହେଉଛି କୋଉଠି ଚାରି ଚତୁର୍ଦ୍ଦ 2400 ମଧ୍ୟ ଭଗବାନ କହିଛନ୍ତି ତ୍ୟାଗ ବିଷୟରେ। ତକ୍ତ୍ୱା କର୍ମ ଫଳସଙ୍ଗମ ନିତ୍ୟତୃପ୍ତ ନିରାଶୟ କର୍ମଣି ଏବେ ପ୍ରକୃତ ବି ନୈବ କିଞ୍ଚିତ କରୁଛି। ତକ୍ତ୍ୱା କର୍ମ ଫଳସଙ୍ଗମ ଏଇଟା ମୁଁ କହିସାରିଛି। ଏ ତ୍ୟାଗ ବିଷୟରେ ଦୁଇଟା ଜାଗାରେ କୁହାଯାଇଛି ଏବଂ ସନ୍ନ୍ୟାସ ବିଷୟରେ ଦୁଇଟା ଜାଗାରେ କୁହାଯାଇଛି। ତେଣୁ ଅର୍ଜୁନ ପଚାରୁଛନ୍ତି ଯେ ସନ୍ନ୍ୟାସ ସେ ମହାବାହୁ ତତ୍ତ୍ୱ ଇଚ୍ଛା ବେଦ ତ୍ୟାଗ ସେ ଋଷିକେଶ ପୃଥକ କେଶ। ସନ୍ନ୍ୟାସ ଏବଂ ତ୍ୟାଗ ଏ ଦୁଇଟି ପାଖାପାଖି ସମାନ ଭଳିଆ ଆସୁଛି। ତେଣୁ ଏଇଟା ଗୋଟିଏ ତତ୍ତ୍ୱରେ ପୃଥକ ପୃଥକ ଭାବରେ ମୋତେ ବୁଝେଇ ଦିଅନ୍ତି। ତେଣୁ ଭଗବାନ ତାର ଉତ୍ତରରେ ଏଇ କଥା ଏଇ ଯଜ୍ଞଦାନ କଥା କହିବେ। ଭଗବାନ କହିବେ, ଭଗବାନ କହୁଛନ୍ତି ଯେ କାମ୍ୟନାନ କର୍ମଣାନ୍ୟାସନ ସନ୍ନ୍ୟାସ କବୈବ ସର୍ବକର୍ମ ଫଳ ତ୍ୟାଗ ପ୍ରାହୁ ତ୍ୟାଗ ବିଚକ୍ଷଣ। ସନ୍ନ୍ୟାସ ଅର୍ଥ ହେଉଛି କାମ୍ୟନାନ କାମ୍ୟ କର୍ମକୁ ତ୍ୟାଗ କରିବାଟା ହେଉଛି ସନ୍ନ୍ୟାସ। କାମ୍ୟନ କର୍ମଣାନ୍ୟାସ ସନ୍ନ୍ୟାସ କବୈବ ଏବଂ ତ୍ୟାଗ କ'ଣ ନା ସର୍ବକର୍ମ ଫଳ ତ୍ୟାଗ ପ୍ରାହୁ ତ୍ୟାଗ ବିଚକ୍ଷଣ। ଯେଉଁମାନେ ବୁଦ୍ଧିମାନ କରନ୍ତି ସେମାନେ କହନ୍ତି ସର୍ବକର୍ମକୁ ଯିଏ ଫଳ ତ୍ୟାଗ କରନ୍ତି ତ୍ୟାଗ କର୍ମ ତ୍ୟାଗ କରିପାରିବେନି, କିନ୍ତୁ ଫଳଟାକୁ ଯିଏ ତ୍ୟାଗ କରିବେ ତାଙ୍କୁ ତ୍ୟାଗ ବୋଲି କହିବେ। ଏଇ ହେଉଛି ସନ୍ନ୍ୟାସ ଏବଂ ତ୍ୟାଗ ଭିତରେ ତଫାତ ଉଚିତ। ତେଣୁ ଭଗବାନ କହୁଛନ୍ତି ଏଇ ସନ୍ନ୍ୟାସ ଏବଂ ତ୍ୟାଗ ବିଷୟରେ ବହୁତ ପ୍ରକାର ଲୋକ ବହୁତ ପ୍ରକାର କଥା କହିଛନ୍ତି, ବିଭିନ୍ନ ମୁନିଋଷିମାନେ ବିଭିନ୍ନ କଥା କହୁଛନ୍ତି। ତେଣୁ ଭଗବାନ ପ୍ରଥମେ କହୁଛନ୍ତି ଯେ ତ୍ୟାଜ୍ୟଂ ଦୋଷ ବ୍ୟତୀତ କର୍ମ ପ୍ରାହୁ ମନୀଷୀ ମନୀଷୀ ଆମର ବିଶ୍ୱନାଥ ଚକ୍ରଙ୍କ ଭାଷାରେ କହୁଛନ୍ତି, ଯେମିତି କପିଳ ଦେବ ତାଙ୍କର ସାକ୍ଷୀ ଯୋଗରେ କହୁଛନ୍ତି ଯେ ସବୁକିଛି କର୍ମକୁ ତ୍ୟାଗ କରିବା ପାଇଁ ତ୍ୟାଜ୍ୟ ଦୋଷ ବ୍ୟତୀତ କର୍ମ ପ୍ରାହୁ ସବୁ କର୍ମକୁ ତ୍ୟାଗ କରିବା ପାଇଁ କାହିଁ କହୁଛନ୍ତି ନା ଦୋଷ ରହିଛି, ବିଭିନ୍ନ ଅହିଂସା ହିଂସା ଇତ୍ୟାଦି ବିଭିନ୍ନ ପ୍ରକାର ଦୋଷ ରହିଛି, ଯେଉଁଥିପାଇଁ କି ସର୍ବକର୍ମ ତ୍ୟାଗ କରିବାକୁ କପିଳ ଆଦି ସାକ୍ଷୀ ଯୋଗରେ କହିଛନ୍ତି, ମୁନିଋଷି ବା ଭଗବାନଙ୍କର ଅବତାର ସେ କହିଛନ୍ତି। ପୁଣି ଆଉ କେତେଜଣ କହୁଛନ୍ତି ଯେ ଯଜ୍ଞ ଦାନ ତପକର୍ମ ନ ତ୍ୟାଜ୍ୟ ନୀତି ତାପରେ, ଆଉ କେତେଜଣ ଯେମିତି ମୀମାଂସକ ଜୈମିନୀ ଆଦି ଋଷିମାନେ ସେମାନେ କହୁଛନ୍ତି ଯେ ଯଜ୍ଞ ଦାନ ତପ ଏସବୁ ତ୍ୟାଗ କରିବା କଥା ନୁହେଁ। ଭଗବାନ କହୁଛନ୍ତି ମୁଁ ମୋର ମତ ବର୍ତ୍ତମାନ ତୁମକୁ କହୁଛି ଯେ ନିଶ୍ଚୟ ଶୁଣମେ ତତ୍ର ତ୍ୟାଗେ ଭରତ ସୁତମ ତ୍ୟାଗ ହିଁ ପୁରୁଷ ବ୍ୟାଘ୍ର ତ୍ରିବିଧ ସମ୍ପ୍ରକୃତି। ଏଇ ତ୍ୟାଗକୁ ଭଗବାନ କହୁଛନ୍ତି ମୁଁ ମୋର ମତ ବର୍ତ୍ତମାନ ପ୍ରଦାନ କରୁଛି, ନିଶ୍ଚିନ୍ତ ଶୁଣମେ ତତ୍ର ତ୍ୟାଗ ଭରତ, ଇଏ ହେଉଛି ନିଶ୍ଚିନ୍ତ ମୋର ଭଗବାନଙ୍କର ମତ ମାନେ ସେଇଟା ହେଉଛି ଅନ୍ତିମ ସତ୍ୟ। ଇଏ ହେଉଛି ତ୍ୟାଗ ହିଁ ପୁରୁଷ ବ୍ୟାଘ୍ର, ତ୍ୟାଗକୁ ବ୍ୟାଘ୍ର ସହିତ ପୁରୁଷ ବ୍ୟାଘ୍ର ତ୍ୟାଗ ଯେଉଁମାନେ ପୁରୁଷ ଯିଏ ସେ ବ୍ୟାଘ୍ର ସହିତ ତାଙ୍କୁ ତୁଳନା କରାଯାଇଛି ପୁରୁଷ ବ୍ୟାଘ୍ର। ଏବଂ ଏହି ତ୍ୟାଗ ତିନି ପ୍ରକାର ତିନିର ସମ୍ପର୍କ, ତେଣୁ ଭଗବାନ କହୁଛନ୍ତି ଯେ ଯଜ୍ଞ ଦାନ ତପକର୍ମ ନ ତ୍ୟାଜ୍ୟ କାର୍ଯ୍ୟ ନ ଯଜ୍ଞ ଦାନ ତପସ୍ୟ ପାବନାନି ମନୀଷା। ଭଗବାନଙ୍କର ଅନ୍ତିମ ଉକ୍ତି ହେଉଛି, ଭଗବାନଙ୍କ ମତ ହେଉଛି ଏଇଟା ଯେ ଯଦିଓ କେତେଜଣ କହୁଛନ୍ତି ତ୍ୟାଗ କରିବ, କେତେଜଣ କହୁଛନ୍ତି ତ୍ୟାଗ କରିବନି, କିନ୍ତୁ ଭଗବାନ କହୁଛନ୍ତି ଯେ ଯଜ୍ଞ ଦାନ ଏବଂ ତପସ୍ୟା ଇଏ ହେଉଛି ଧର୍ମର ମୂଳ ପାଦ ସବୁ ରହିଛି, ଏବଂ ଯଜ୍ଞ ଦାନ ତପସ୍ୟା ମନ ତ୍ୟାଜ୍ୟ କାର୍ଯ୍ୟ ଯେକୌଣସି ସମୟରେ ତ୍ୟାଗ କରିବା କଥା। କାହିଁକି ନା ଯଜ୍ଞ ଦାନ ତପସ୍ୟା ଏବଂ ପାବନାଣୀ ମନୁଷ୍ୟ ନାଶ, ଯଜ୍ଞ ଦାନ ଏବଂ ତପସ୍ୟା ଏମିତିକି ମନୁଷ୍ୟ ମୁନି ଋଷିମାନେ ମଧ୍ୟ ସେ ପବିତ୍ର କରୁଛି, ପାବନାଣୀ ପବିତ୍ର କରିଦେଉଛି। ତେଣୁ ଭଗବାନ କହୁଛନ୍ତି ଯେ ଏତାନି ଏମିତି କର୍ମାଣୀ, ଏଇ ଯେଉଁ କର୍ମ କରିବା ଯଜ୍ଞ ହଉ ବା ଦାନ ହଉ ବା ତପସ୍ୟା ହଉ, ସଙ୍ଗମ କରିବା ଫଳାନୀ ଆସକ୍ତି ବିହୀନ ଏଠି ପାଠ କରିବା ଏବଂ ଆର ଫଳକୁ ଆଶା ନ ରଖି ଯେଉଁମାନେ କରିବେ, ଏଇ ତିନୋଟି ଜିନିଷ ଯଜ୍ଞ ଦାନ ତପକର୍ମ। ତ ଯଜ୍ଞ ଏତାନି ଏମିତି କର୍ମାଣୀ ସଙ୍ଗମ କରିବା ଫଳାନୀ ଚ ପ୍ରତିଭା ତିନି ପାଠ ନିଶ୍ଚିତ ମତ ନୂତନ, ଭଗବାନ କହୁଛନ୍ତି ଇଏ ନିଶ୍ଚିତ ଭାବରେ ଶ୍ରେଷ୍ଠ, ଇଏ ହେଉଛି ମୋର ମତ, କର୍ତ୍ତବ୍ୟ କର୍ତ୍ତବ୍ୟ ହିସାବରେ ଆମେ କରିବାକୁ ପଡିବ ଯଜ୍ଞ ଦାନ। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଯେଉଁ ଧର୍ମ ରହିଛି ତା ଦେହରେ ଶ୍ରେଷ୍ଠ ଜିନିଷ ହେଉଛି ଏଇ ଜିନିଷ ଯଜ୍ଞ ଦାନ। କଷ୍ଟ କହୁଛନ୍ତି ଏଇ ବ୍ରତ ଯଦି ତମେ କରିବ ତା ଦେହରେ ଆରେ ସମସ୍ତ ଯଜ୍ଞର ଫଳ ପ୍ରାପ୍ତ ହବ, ବେଦେଷୁ ଯଜ୍ଞେଷୁ ତପସ୍ ଚଳିବ, ଦାନେଷୁ ଯତ୍ ପୁଣ୍ୟ ଫଳ ପ୍ରତିଷ୍ଠମ ଅତ୍ୟଧିକ ମିଳିଥିବା ଯୋଗୀ ପରମ ସ୍ଥାନ ଉପେଦି ଚାର ଭଗବତର ସନ୍ଧ୍ୟା ଅନ୍ତିମ ଶ୍ଳୋକରେ ଭଗବାନ କଥା କହୁଛନ୍ତି ଯେ ବେଦେଷୁ ଯଜ୍ଞେଷୁ ତପସ୍ ଚଳିବ। ଆମେ ବେଦ ଅଧ୍ୟୟନ କରୁଛେ, ଯଜ୍ଞ ବିଭିନ୍ନ ପ୍ରକାର ଯଜ୍ଞ ରହିଛି ସେ ଯଜ୍ଞ କର୍ମ କରୁଛେ, ଏବଂ ବିଭିନ୍ନ ପ୍ରକାର ତପସ୍ୟା ରହିଛି ସେ ତପସ୍ୟା କରୁଛେ, ବେଦେଷୁ ଯଜ୍ଞେଷୁ ତପସ୍ୟା ସବୁ ଦାନେଷୁ ଯତ୍ ପୁଣ୍ୟ ଫଳ ବିଭିନ୍ନ ପ୍ରକାର ଦାନ, ଦାନର ତ ବିଭିନ୍ନ ପ୍ରକାର ରହିଛି, ସତଗୁଣର ଦାନ ରହିଛି, ରଜଗୁଣର ଦାନ ରହିଛି, ତମଗୁଣର ଦାନ ରହିଛି, ବିଭିନ୍ନ ପ୍ରକାର ଦାନ ବିଷୟରେ ସପ୍ତଦଶ ଅଧ୍ୟାୟ ଭଗବାନ କହିଛନ୍ତି। ତେଣୁ ଅଷ୍ଟମ ଅଧ୍ୟାୟ ଅଠେଇଶ ଶ୍ଳୋକରେ ଭଗବାନ କହୁଛନ୍ତି ଯେ ବେଦେଷୁ ଯଜ୍ଞେଷୁ ତପସ୍ୟା ଚାହିଁବ ଦାନେଷୁ ଯତ୍ ପୁଣ୍ୟ ଫଳ ପ୍ରତିଷ୍ଠ, ଏସବୁ ପୁଣ୍ୟ କର୍ମ, ବେଦ ଅଧ୍ୟୟନ କରିବା ବା ଯଜ୍ଞ କରିବା ବା ତପସ୍ୟା କରିବା ଏଇସବୁ ବିଭିନ୍ନ ପ୍ରକାର ଯେଉଁ ପୁଣ୍ୟଫଳ ପ୍ରାପ୍ତ ହେଉଛେ ଭଗବାନ କହୁଛନ୍ତି ଅତ୍ୟଧିକ ସର୍ବମିଳିତା ଯୋଗୀ ପରମ ସ୍ଥାନ ଉପେକ୍ଷା, ଯେ ଯୋଗୀ ଯେ ଭଗବାନଙ୍କର ଭକ୍ତ ସେ ସବୁକିଛିରେ ଫଳ ପ୍ରାପ୍ତ ହେଉଛନ୍ତି। ଭଗବାନ ମହାରାଜ ସେଥିପାଇଁ ଏଠି କହୁଛନ୍ତି ଯେ ଯେଉଁ ବ୍ରତ ଆଚରଣ କରି ଅଦିତି ମୁନି ଅଦିତି ଯେଉଁ ଫଳ ପ୍ରାପ୍ତ ହେବେ ଆମେ ସେଇ ଫଳ ଆମେ ଏଇ କୃଷ୍ଣ ଚେତନାରେ ମଧ୍ୟ ସେଇ ଫଳ ପ୍ରାପ୍ତ ହେବ, କୃଷ୍ଣ ଚେତନାରେ ସେ ସବୁ ଜିନିଷ ରହିଛି। ମହାପ୍ରଭୁ କେ ତନୃତ୍ୟେତ ମହାପ୍ରଭୁ କେ ତନୃତ୍ୟେତ ମହାଜନ ସେନ ରୋମାଞ୍ଚକ ସୁତରଙ୍ଗ ବାଜୁ ବନ୍ଦେ ଗୁରୁ ଶ୍ରୀ ଚରଣରବିନ୍ଦ ରୋମାଞ୍ଚକ ସୁତରଙ୍ଗ ବନ୍ଦେ ଗୁରୁ ଶ୍ରୀ ଚରଣରବିନ୍ଦ ବନ୍ଦେ ଗୁରୁ ଶ୍ରୀ ଚରଣରବିନ୍ଦ ବନ୍ଦେ ଗୁରୁ ଶ୍ରୀ ଚରଣରବିନ୍ଦ ବନ୍ଦେ ଗୁରୁ ଶ୍ରୀ ଚରଣରବିନ୍ଦ। ଅସମୁନି ଅଧିକ ସେକଥା କହୁଛନ୍ତି ତମେ ଏ ଯୋଉ ଯେତେ ପର୍ବତ କହୁଛି ତା ଦେହରେ ମୁଖ୍ୟ ମନ୍ତ୍ର ହେଉଛି କ'ଣ ନା ଓଁ ନମୋ ଭଗବତେ ବାସୁଦେବା, ଇଏ ହେଉଛି ମୁଖ୍ୟ ମନ୍ତ୍ର। ଏଇ ମନ୍ତ୍ର ଆରାଧନା କରି ବିଭିନ୍ନ ଅନ୍ୟାନ୍ୟ ସବୁ ଏଇ ପର୍ବତ ଆଚରଣ କରିବା ପାଇଁ ବିଷ୍ଣୁଙ୍କର ଆରାଧନା କରିବା ପାଇଁ ଏଥିରେ ବର୍ଣ୍ଣନା କରାଯାଇଛି। ତେଣୁ ଆମର ମନ୍ତ୍ର ହେଉଛି କ'ଣ ନା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ, ଇଏ ହେଉଛି ଆମର ମନ, ଇଏ ହେଉଛି କଳିଯୁଗର ଯଜ୍ଞ ପ୍ରଭାତ ଯେ କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ଗଙ୍ଗା ପ୍ରକାଶନ ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟ ଜଗନ୍ଧି ସୁମେଧ, କଳିଯୁଗରେ ଏଇ ମନ୍ତ୍ର ରେକମେଣ୍ଡେଡ୍ ମନ୍ତ୍ର କଳିସଂକୀର୍ତ୍ତନ ଉପରେ ବର୍ଣ୍ଣନା କରାଯାଇଛି। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ, ଇଏ ହେଉଛି ଷୋଳଟି ନାମ ରହିଛି, ଇତି ଷୋଡ଼ଶକ ନାମ କଳି କଳ୍ମଶ ନାଶ, କଳିରେ ଯେତେ ଦୋଷ ରହିଛି ସୁଧ ଗୋସ୍ୱାମୀ କହୁଛନ୍ତି କଳିର ଦୋଷକୁ ଯଦି ଆମେ ଆଲୋଚନା କରିବା ଏ ଗୋଟେ ସମୁଦ୍ର ପରିମାଣ ଆମେ ସାରିପାରିବାନି ଶେଷ କରିପାରିବାନି, କଳିର ଦୋଷ ବର୍ଣ୍ଣନା କରିପାରିବାନି, କିନ୍ତୁ ଏ ସମସ୍ତ ଦୋଷକୁ କଳି କଳ୍ମଶ ନାଶ ସବୁକିଛି ଦୋଷକୁ ଏଇ ମହାମନ୍ତ୍ର ଦ୍ଵାରା ଇତି ଏଇ ଷୋଳଟି ନାମ ଦ୍ଵାରା ସବୁ ସବୁ ଯୋଉ ରହିଛି ଦୋଷ ରହିଛି ସବୁ ଦୋଷକୁ ନଷ୍ଟ କରିଦେ ବା ବିନାଶ କରିଦେ ଇତି। ଏବଂ ନାତ୍ର ପରତର ପାୟ ସର୍ବବେଦେଶୀ ବିଷୟରେ ସମସ୍ତ ବେଦ ଯଦି ଆମେ ଅଧ୍ୟୟନ କରିବା, ବେଦ ଯୋଉ ରହିଛି ଋତ ସାମ ଯଜୁ ଅଥର୍ବ ବିଭିନ୍ନ ଉପନିଷଦ ବିଭିନ୍ନ ପୁରାଣ ମହାଭାରତ ଏସବୁକୁ ପଞ୍ଚମ ବେଦ ବୋଲି କୁହାଯାଉଛି। ଇତିହାସ ପୁରାଣ ଆଣି ପଞ୍ଚମ ବେଦ ବିଚାର ଏ ସମସ୍ତ ବେଦ ଲକ୍ଷ ଲକ୍ଷ ଶ୍ଳୋକ ରହିଛି। ସମସ୍ତ ପୁରାଣ ମାନଙ୍କର ଶ୍ଳୋକ ସଂଖ୍ୟା ହେଉଛି 400,000, ମହାଭାରତ ଶ୍ଳୋକ ସଂଖ୍ୟା ହେଉଛି 100,000, ବେଦ ମାନଙ୍କର ଶ୍ଳୋକ ସଂଖ୍ୟା 20,000 ରହିଛି। ଏବଂ ଉପନିଷଦ ବହୁତ ଅନେକ ଉପନିଷଦ ତାହାର 108 ମୁଖ୍ୟ ଉପନିଷଦ ରହିଛି। ତେଣୁ ଏ ସମସ୍ତ ବେଦ ଯଦି ଆମେ ଅଧ୍ୟୟନ କରିବ ତାହେଲେ ତ ଅଧ୍ୟୟନ କରିପାରିବ। ଆମେ ଭଗବତ ଗୀତା ଭାଗବତ ଚୈତନ୍ୟ ଚଟ୍ଟ ସେଥିପାଇଁ ଆମକୁ ରେକମେଣ୍ଡ କରାଯାଇଛି। ଆମେ ବହୁ ଶାସ୍ତ୍ର ଅଧ୍ୟୟନ କରିବା ପାଇଁ ଆମର ବର୍ତ୍ତମାନ ସମୟ ନାହିଁ, ସୁବିଧା ନାହିଁ, ସୁଯୋଗ ନାହିଁ। କିନ୍ତୁ ସେଥିପାଇଁ ଆମକୁ ରେକମେଣ୍ଡ କରାଯାଇଛି ଭଗବତ ଗୀତା ଭାଗବତ ଓ ଚୈତନ୍ୟ ଚଟ୍ଟ ଏତିକି ଅନ୍ତର୍ଭୁକ୍ତ ଏତିକି ଆମେ ପଢ଼ିବୁ। ଆଦରେ ସବୁ ଜିନିଷ ସାର ରହିଛି, ସମସ୍ତ ବେଦର ସାର ଜିନିଷ ଏତେ ରଖା ହେଇଛି। କିନ୍ତୁ ଯଦି ଜଣେ କୌଣସି ଯେମିତି ବ୍ରହ୍ମା ତାଙ୍କର ବ୍ରହ୍ମଲୋକରେ ସମସ୍ତ ବେଦକୁ ତିନିଥର ଅଧ୍ୟୟନ କଲେ, ସମସ୍ତ ବେଦକୁ ତିନିଥର ଅଧ୍ୟୟନ କ୍ରୀଡ଼ା ବୃତ୍ତି ମାନେ ଅନୁଖ୍ୟା ତିନିଥର ସେ ପଢିସାରିକି କଣ ଇଏରେ ଆସିଲେ ମାନେ କଣ କନକ୍ଲୁଜନ କଲେ ନା ରତିର ଆତ୍ମ ତତ୍ତ୍ୱ ଭାବେ ସେଇ ଭଗବାନଙ୍କୁ ଯଦି ଭକ୍ତି କରାଯିବ ସେଇଟା ହେଉଛି ଭଗବତ ମାନେ ସମସ୍ତ ବେଦର ସାର ଜିନିଷ ହେଉଛି। ତିନିଥର ଅଧ୍ୟୟନ କରି ବ୍ରହ୍ମା ସେଇଟା ସେଇ ଭିତରେ ମାନେ କନକ୍ଲୁଜନରେ ସେଇଟା ଆସି ପହଞ୍ଚେ। ତେଣୁ କଳିସନ୍ଧାନ ଉପନିଷଦ ଯେଉଁଟା ଏଇ କଳିଯୁଗରେ ରେକମେଣ୍ଡେଡ୍ ଶାସ୍ତ୍ର ସିଏ କହୁଛନ୍ତି ଯେ ଇତି ଷୋଡ଼ଶ ନାମ କଳି କର୍ମଶ ନାଶ ନାତ୍ର ପରତର ପାୟ ସର୍ବବେଦେଶ ବିଶ୍ୱ ଆଠର ଉନ୍ନତର ଉପାୟ କ'ଣ ସମସ୍ତ ବେଦର ଆଉ ନାହିଁ। ସମସ୍ତ ବେଦ ଯଦି ଅଧ୍ୟୟନ କରିବା ତାହେଲେ ଆଠର ଉନ୍ନତର ଉପାୟ କିଛି ନାହିଁ। ତେଣୁ ନବଯୋଗେନ୍ଦ୍ର ଭାଗବତ ଏକାଶ ସ୍କନ୍ଧରେ ଯେତେବେଳେ ନିମି ରାଜାଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ସେତେବେଳେ ସେ କହୁଛନ୍ତି ଯେ କଳିଯୁଗ ପାଇଁ କେମିତି ଆମେ ଭଗବାନଙ୍କୁ ଆରାଧନା କରିବା। ସେ ସତ୍ୟଯୁଗରେ କଶ୍ୟପ ମୁନି ଅଦିତିଙ୍କୁ କହିଥିଲେ ଭଗବାନଙ୍କ ଆରାଧନା କରନ୍ତୁ, ବର୍ତ୍ତମାନ କଳିଯୁଗରେ ଆମେ ଆରାଧନା କରନ୍ତା ନିମି ମହାରାଜକୁ ନବଯୋଗେନ୍ଦ୍ର କହିଛନ୍ତି ଯେ କୃଷ୍ଣ ବର୍ଣ୍ଣ କୁଷା କୃଷ୍ଣ ସାଙ୍ଗ ପାଙ୍ଗାଶ୍ରପାଶନ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ସୁମେଶ ଯେଉଁମାନେ କଳିଯୁଗରେ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ କଳିଯୁଗରେ ଭଗବାନ ତାଙ୍କର ଯେଉଁ ଦୁଃଖ ରହିଛି ସମସ୍ତଙ୍କର ଦୁଃଖ ରହିଛି, ଖାଲି ଯେ ଅଦିତିଙ୍କ ଦୁଃଖ ହେଇଥିଲା ତା ନୁହଁ, ସମସ୍ତଙ୍କର ଦୁଃଖ ରହିଛି। ଆମେ ଆଦି ଭୌତିକ ଆଦି ଦୈବିକ ଆଦି ଆଧ୍ୟାତ୍ମିକ ବିଭିନ୍ନ ତାପରେ ଆମେ ସବୁ ଦଗ୍ଧୀଭୂତ ହେଉଛୁ, ବିଭିନ୍ନ ପ୍ରକାର ଅସୁବିଧା ଆସି ପହଞ୍ଚୁଛି ଆମର ସମସ୍ତଙ୍କ। କିନ୍ତୁ ଏ ସମସ୍ତ ଏଇ ଦୁଃଖକୁ ପାର ହେବା ପାଇଁ ସମସ୍ତ ଅସୁବିଧାରୁ ଦୂର ହେବା ପାଇଁ ନବଯୋଗେନ୍ଦ୍ର କହୁଛନ୍ତି ଏ ମନ୍ତ୍ରଟି ଦେଇଛନ୍ତି ଭଗବତ ଗୀତାର ଏକାଶ ସ୍କନ୍ଧ ପଞ୍ଚମଧ୍ୟାୟ 32 ଶ୍ଳୋକରେ ଏଇଟା କୁହାଯାଉଛି। ନବଯୋଗେନ୍ଦ୍ର କହିଛନ୍ତି ଯେ ମହାପ୍ରଭୁ ବିଷୟରେ ବର୍ଣ୍ଣନା କରାଯାଇଛି, ମହାପ୍ରଭୁ ଆସିଛନ୍ତି ଏ କଳି ଭକ୍ତ ଲୋକମାନଙ୍କୁ କେମିତି ଉଦ୍ଧାର କରିବେ ସେଥିପାଇଁ ମହାପ୍ରଭୁ ଆସିଛନ୍ତି। ତେଣୁ ମହାପ୍ରଭୁ ବିଷୟରେ କୁହାଯାଉଛି ଯେ କୃଷ୍ଣ ବର୍ଣ୍ଣ ସବୁବେଳେ କୃଷ୍ଣ 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 ଏଇଭଳି ଭାବରେ ସବୁବେଳେ ତାଙ୍କର ପାଟିରୁ ଏଇ ଉଚ୍ଚାରଣ ହୋଇଥିଲା ଯିବାରେ, ଯେତେବେଳେ ଦାକ୍ଷିଣାତ୍ୟ ଯାଇଥିଲେ ସବୁବେଳେ ଏଇ କୃଷ୍ଣ 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 ହେ କୃଷ୍ଣ 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 ହେ ଏଇଭଳି ଭାବରେ ମନ୍ତ୍ର ଉଚ୍ଚାରଣ କରୁଥିଲେ ସବୁ। ଏ ହେଉଛି କୃଷ୍ଣ ବର୍ଣ୍ଣ ତ୍ରିଷା ଅକୃଷ୍ଣ ଶରୀର ରଙ୍ଗ କିଭଳି ନା ଅକୃଷ୍ଣ ବା ପୀତ ବର୍ଣ୍ଣ ଏବଂ ସାଙ୍ଗ ପାଙ୍ଗାସ୍ତ୍ର ପ୍ରସାଦ ଅଙ୍ଗ ଉପାଙ୍ଗ ଏମାନେ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ ଅଦିତାଚାର୍ଯ୍ୟ ପ୍ରଭୁ ଗଦାଧର ପଣ୍ଡିତ ଏବଂ ଶିବାସ ଏମାନେ ହେଉଛନ୍ତି ତାଙ୍କର ଅଙ୍ଗ ଉପାଙ୍ଗ ଏବଂ ତାଙ୍କର ଅସ୍ତ୍ର ହେଉଛି ଏଇ ମହାମନ୍ତ୍ର। ତେଣୁ ଇଏ ହେଉଛି ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଏଇ କଳିଯୁଗରେ ମହାପ୍ରଭୁ ଆସି ଏଇ ସଂକୀର୍ତ୍ତନ ଯଜ୍ଞଟି ଆରମ୍ଭ କରିକି ଯାଇଛନ୍ତି ଏବଂ ସେ କହିଛନ୍ତି ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ ସେ ଆଶୀର୍ବାଦ ଦେଇ ଯାଇଛନ୍ତି ଏଇ ଶ୍ରୀକୃଷ୍ଣ ସଂକୀର୍ତ୍ତନ ନିଶ୍ଚିନ୍ତ ଭାବରେ ବିଜୟ ଲାଭ କରିବ। ତେଣୁ ଏଇଥିରେ ଯେଉଁମାନେ ଯୋଗଦେବେ ତାଙ୍କର ଯଜନ୍ତି ସୁବେଦ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ କଳିଯୁଗର ଏଇ ସଂକୀର୍ତ୍ତନ ଯଜ୍ଞରେ ଯୋଗ ଦେଇକରି ତାଙ୍କର ଜୀବନ ସାର୍ଥକ କରିବେ। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ଦାୟିକ ପ୍ରମାଣ କି।